ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଭାରତ ଏବଂ ରୁଷ ଆନ୍ତଃ ସରକାରୀ କମିଶନ ସାମରିକ କୌଶଳ ସହଯୋଗ ମନ୍ତ୍ରୀସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ. ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ସହାୟକ ପରିଷଦର ଅଧ୍ୟକ୍ଷତା ପଦ ଗ୍ରହଣ କଲା ଭାରତ. ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆଲୋଚନା କରିବାକୁ ଆଜି ନୂଆଦିଲ୍ଲୀରେ ପହଞ୍ଚିବେ ୟୁରୋପୀୟ ସଂଘ ପ୍ରତିନିଧି ମଣ୍ଡଳୀ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ 4 wicketରେ ପରାସ୍ତ ହେଲା ଭାରତ. ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କ ରୁଷ ପ୍ରତିପକ୍ଷ ଆଣ୍ଡ୍ରେଇ ବେଲୋସୋଫ 22ତମ ଭାରତ ରୁଷ ଆନ୍ତଃ ସରକାରୀ କମିଶନ ସାମରିକ ଏବଂ ସାମରିକ କୌଶଳ ସହଯୋଗ ମନ୍ତ୍ରୀସ୍ତରୀୟ ବୈଠକକୁ ସହ ଅଧ୍ୟକ୍ଷତା କରିବେ. ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଦୁଇ ନେତା ଉଭୟ ଦେଶର ପ୍ରତିରକ୍ଷା ସ୍ତରୀୟ ବ୍ୟବସ୍ଥା ଏବଂ ବିଭିନ୍ନ ସମ୍ପର୍କର ସମୀକ୍ଷା କରିବେ. ଉଭୟ ଦେଶର ସ୍ୱାର୍ଥ ସମ୍ବଳିତ ସମ୍ପର୍କ ତଥା ସାମ୍ପ୍ରତିକ ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ଉପରେ ଦୁଇ ନେତାଙ୍କ ମଧ୍ୟରେ ବାର୍ତ୍ତାଳାପ ହେବ. ଏହି ଗସ୍ତ କାଳରେ ଶ୍ରୀ ବେଲୋସଫ୍ ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦେଶ ପାଇଁ ବଳିଦାନ ଦେଇଥିବା ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ. ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ସହାୟକ ଆଇଡିଆ ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିଛନ୍ତି. ଭାରତ 2026 ପାଇଁ ଏହି ସଦସ୍ୟ ରାଷ୍ଟ୍ର ପରିଷଦର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛି. ପରିଷଦର 14 ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର ମଧ୍ୟରେ ଭାରତ ଅନ୍ୟତମ. ଶ୍ରୀ କୁମାର ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଭାରତର ରାଷ୍ଟ୍ରଦୂତ ଅନୁରାଗ ଭୂଷଣଙ୍କ ଉପସ୍ଥିତିରେ ଏହି ଅଧ୍ୟକ୍ଷତା ଗ୍ରହଣ କରିଛନ୍ତି. ଶ୍ରୀ କୁମାର କହିଛନ୍ତି ଦେଶରେ 28 ରାଜ୍ୟ ଏବଂ 8 କେନ୍ଦ୍ରଶାସିତ ଅଞ୍ଚଳରେ 90 crore ଅଧିକ ମତଦାତା ରହିଛନ୍ତି. 1947 ସ୍ୱାଧୀନତା ପରଠାରୁ ଭାରତ ସଂସଦ ପାଇଁ 18 ସାଧାରଣ ନିର୍ବାଚନ ଏବଂ 400 ଅଧିକ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ପରିଚାଳନା କରିଛି. ଭାରତ କେବଳ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ନୁହେଁ, ବରଂ ଏହାର ଐତିହ୍ୟରେ ଥିବା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନୀତିଗୁଡ଼ିକୁ ବିଶ୍ୱ ଅନୁସରଣ କରୁଛି. ଏହି ଦାୟିତ୍ୱ ବିଶ୍ୱର ସବୁଠାରୁ ବିଶ୍ୱସନୀୟ ଓ ଅଭିନବ ନିର୍ବାଚନ ପରିଚାଳନା ସଂସ୍ଥାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିଛି ବୋଲି ସେ କହିଛନ୍ତି. ସଞ୍ଚାର ସାଥୀ ଆପ୍ର ବର୍ଦ୍ଧିତ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋବାଇଲ୍ ନିର୍ମାତାଙ୍କ ପାଇଁ ଏହି ଆପ୍ର ପ୍ରି ଇନ୍ଷ୍ଟଲେସନ୍ ବାଧ୍ୟତାମୂଳକ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି. ସରକାର ସ୍ୱଷ୍ଟ କରିଛନ୍ତି ନାଗରିକମାନେ ଯେତେବେଳେ ଚାହିଁବେ ଏହି ଆପ୍କୁ ହଟାଇ ପାରିବେ ଏବଂ ଆପ୍ରେ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ନାହିଁ. କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଏପର୍ଯ୍ୟନ୍ତ 1.4 crore ବ୍ୟବହାରକାରୀ ଏହି ଆପ୍କୁ ଡାଉନ୍ଲୋଡ୍ କରିଛନ୍ତି. ପ୍ରତିଦିନ 2000 ଠକେଇ ଘଟଣା ଘଟୁଥିବାର ଏହି ମୋବାଇଲ୍ ଆପ୍ଲିକେସନ୍ରେ ରିପୋର୍ଟ ମଗାଯାଇଛି। ବାତ୍ୟା, ଆକସ୍ମିକ ବୃଷ୍ଟିପାତ ଏବଂ ଭୂକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଜନଜୀବନ ରକ୍ଷା ନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ସଠିକ୍ ସମୟରେ ସତର୍କ ସୂଚନା ଜାରି କରାଯାଉଛି। ଇତିମଧ୍ୟରେ ମିଶନ ମୌସମ ଭଳି ଏହି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଦେଶରେ ପାଣିପାଗ ସମ୍ପର୍କରେ ସମୟୋପଯୋଗୀ ତଥ୍ୟ ପ୍ରଦାନ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଡକ୍ଟର ସିଂ କହିଛନ୍ତି ନିକଟରେ କାର୍ଯ୍ୟକାରୀ ହୋଇଥିବା ଭାରତ ପୂର୍ବ ସୂଚନା ବ୍ୟବସ୍ଥାକୁ ଅଧିକ ବିକଶିତ କରାଯାଇଛି। ସମସ୍ତ ପ୍ରକାର ପାନ ମସଲା ପ୍ୟାକେଟ୍ ଉପରେ ନିର୍ଦ୍ଧାରିତ ମୂଲ୍ୟ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଲିଗାଲ୍ ମେଟ୍ରୋଲୋଜି ଦ୍ୱିତୀୟ ସଂଶୋଧନ ନୀତି 2025 ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ବର୍ଷ ଫେବୃୟାରୀ 1 ଏହା କାର୍ଯ୍ୟକାରୀ କରାଯିବ। ପ୍ରସ୍ତୁତକର୍ତ୍ତାଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ଅଂଶୀଦାର ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବାଧ୍ୟ ବୋଲି ଉପଭୋକ୍ତା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାଶୀ ତାମିଲ ସଙ୍ଗମମ୍ର ପ୍ରଥମ ଶ୍ରଦ୍ଧାଳୁ ପ୍ରତିନିଧି ମଣ୍ଡଳୀ କାଶୀସ୍ଥିତ ହନୁମାନଘାଟ, ବିଏଚ୍ୟୁ ଏବଂ ସାରନାଥ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭ୍ରମଣ କରିବା ପରେ ଆଜି ସେମାନେ ଅଯୋଧ୍ୟା ଗସ୍ତ କରିବେ। ଏଥିପାଇଁ ଅଯୋଧ୍ୟାରେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଯୋଧ୍ୟା ଜିଲ୍ଲାପାଳ ନିଖିଲ ଟିକାରାମ ଫୁଣ୍ଡେ ଏ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି। ତାମିଲନାଡୁର ଏହି ପ୍ରତିନିଧି ମଣ୍ଡଳୀ ଅଯୋଧ୍ୟାକୁ କ୍ରମାଗତ ଭାବେ ବୁଲିବାକୁ ଆସିବେ। ଆଜିଠାରୁ ବିଭିନ୍ନ ଦିନରେ 16 ପର୍ଯ୍ୟନ୍ତ ଏହି ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ଏଠାକୁ ବୁଲିବାକୁ ଆସିବାର କାର୍ଯ୍ୟସୂଚୀ ରହିଛି। ଶ୍ରଦ୍ଧାଳୁମାନେ ଅଯୋଧ୍ୟାର ପ୍ରମୁଖ ମନ୍ଦିର ଶ୍ରୀରାମ ଜନ୍ମଭୂମି, ହନୁମାନଗଡ଼ି ଏବଂ ଅନ୍ୟାନ୍ୟ ମନ୍ଦିର ଯାଇ ଦର୍ଶନ ଓ ପୂଜାପାଠ କରିବେ। ଶ୍ରୀରାମ ଅଡିଟୋରିୟମ୍ଠାରେ ପ୍ରତିନିଧି ମଣ୍ଡଳୀଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ବାଲ୍ ବିବାହ ମୁକ୍ତ ଭାରତ ଅଭିଯାନର ଏକ ବର୍ଷ ପୂର୍ତ୍ତି ଅବସରରେ 100 ଦିନ ବ୍ୟାପୀ ଏକ ବ୍ୟାପକ ସଚେତନତା ଆରମ୍ଭ କରିବ। ଦେଶରେ ଶିଶୁ ବିବାହ ମୁକ୍ତ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯିବ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ତଥା ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁରଙ୍କ ଉପସ୍ଥିତିରେ ଏହି ଉଦ୍ଘାଟନ ହେବ। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର 27 ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ବାଳ ବିବାହ ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିଛି ସମଗ୍ର ଦେଶରେ ଶିଶୁ ବିବାହ ପ୍ରଥାକୁ ଲୋପ କରି ନାଗରିକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା। ଏ ଅବସରରେ ଶିଶୁ ବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ସ୍ୱତନ୍ତ୍ର ଚଳଚ୍ଚିତ୍ରର ଆୟୋଜନ ମଧ୍ୟ କରାଯାଇଛି। ସରକାରଙ୍କ ୱେବ୍କାଷ୍ଟ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। 100 ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ 3 ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟମାନଙ୍କରେ ଏହାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ବିତର୍କ ଏବଂ ପ୍ରବନ୍ଧ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ସଂଗଠନମାନଙ୍କୁ ଏକାଠି କରି ଶିଶୁ ଅଧିକାର ଏବଂ ସୁରକ୍ଷା ସମ୍ପର୍କରେ ସେମାନଙ୍କୁ ବାର୍ତ୍ତା ପ୍ରଦାନ କରାଯିବ। ତୃତୀୟ ପର୍ଯ୍ୟାୟରେ ଗ୍ରାମ ପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ଶିଶୁ ବିବାହ ପ୍ରଥାକୁ ବନ୍ଦ କରିବା ପାଇଁ ସଂକଳ୍ପପତ୍ର ଘୋଷଣା କରାଯିବାର କାର୍ଯ୍ୟକ୍ରମ ଆଦି ରହିଛି। ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରିବାକୁ ଏକ 40 ଜଣିଆ ୟୁରୋପୀୟ ସଂଘ ପ୍ରତିନିଧି ମଣ୍ଡଳୀ ଆଜି ନୂଆଦିଲ୍ଲୀରେ ପହଞ୍ଚିବେ। ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘ ଉଚ୍ଚାୟୁକ୍ତ ହାର୍ବେ ଡେଲଫିନ୍ ନୂଆଦିଲ୍ଲୀରେ ଚାଲିଥିବା ବିଶ୍ୱବାର୍ଷିକ ସମ୍ମିଳନୀ 2025କୁ ସମ୍ବୋଧନ କରି ଏହା କହିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏଫ୍ଟିଏ ଆଲୋଚନା ଦ୍ୱିତୀୟ ପର୍ଯ୍ୟାୟ ଭାବରେ ପ୍ରତିନିଧି ମଣ୍ଡଳୀ ମତ ବିନିମୟ କରିବେ ବୋଲି ସୂଚନା ମିଳିଛି। ତେଲେଙ୍ଗାନା ରାଜ୍ୟ ସରକାର ରାଜସ୍ୱ ସର୍ଭେ ଏବଂ ପଞ୍ଜୀକରଣ ବିଭାଗ ସୂଚନାର ଡିଜିଟାଇଜେସନ୍ ବ୍ୟବସ୍ଥା କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ତେଲେଙ୍ଗାନା ରାଜସ୍ୱ ମନ୍ତ୍ରୀ ପି ଶ୍ରୀନିବାସ ରେଡ୍ଡି ହାଇଦ୍ରାବାଦରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଗତ 2 ବର୍ଷ ମଧ୍ୟରେ ଲୋକଙ୍କ ସୁବିଧା ପାଇଁ ସରକାର ଏହି ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ପାଇଲଟ୍ ଭିତ୍ତିରେ ଗ୍ରାମ୍ୟ ମାନଚିତ୍ର ନଥିବା 413 ଗ୍ରାମ୍ୟ ମଧ୍ୟରୁ ପ୍ରଥମେ 5 ଗ୍ରାମକୁ ଚୟନ କରାଯାଇ ଏହାର ସୀମା ଓ ଜମି ନମ୍ଘର ଆବଶ୍ଚନ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ 363 ଗ୍ରାମର ସର୍ଭେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ନୌସେନାର ପରାକ୍ରମ, ସଫଳତା ଏବଂ ରଣନୈତିକ ଗୁରୁତ୍ୱକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର ମାସ ଆଜିର ଦିନକୁ ନୌସେନା ଦିବସ ଭାବେ ପାଳନ କରାଯାଇଥାଏ। 1971 ଭାରତ ପାକିସ୍ତାନ ଯୁଦ୍ଧରେ ଆଜିର ଦିନରେ ଅପରେସନ୍ ଟ୍ରାଇଡେଣ୍ଟ ସମୟରେ କରାଚି ବନ୍ଦର ଉପରେ ଭାରତୀୟ ନୌସେନାର ସଫଳ ଆକ୍ରମଣର ସ୍କୃତିଚାରଣ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଜାତୀୟ ସୁରକ୍ଷା ଏବଂ ସାମୁଦ୍ରିକ ଐତିହ୍ୟରେ ଭାରତୀୟ ନୌସେନାର ଭୂମିକା ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ ଦେଶପ୍ରେମ ଓ ଏକତାର ଭାବକୁ ଉତ୍ସାହିତ କରିଥାଏ। କ୍ରିକେଟ୍। ରାୟପୁରସ୍ଥିତ ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଅନୁଷ୍ଠିତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା 3 ବିଶିଷ୍ଟ ଏକଦିବସୀୟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ ଗତକାଲି 4 ପରାସ୍ତ କରିଛି। ଭାରତର ବିଶାଳ ସ୍କୋର 369 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା 6 ହରାଇ 4 ବଲ୍ ବାକି ଥାଇ 362 ରନ୍ ସଂଗ୍ରହ କରିଥିଲା। ଆଡେନ୍ ମାକ୍ରମ୍ଙ୍କ 110 ରନ୍, ଶତକୀୟ ବାରି ତଥା ମାଥ୍ୟୁଙ୍କ 68 ରନ୍ ବଳରେ ଦକ୍ଷିଣ ଆଫ୍ରିକା ଏହି ବିଜୟ ଲକ୍ଷ୍ୟରେ ପହଞ୍ଚିପାରିଥିଲା। ଭାରତ ପକ୍ଷରୁ ଅର୍ଷିତ୍ ସିଂ ଓ ପ୍ରସିଦ୍ଧ କ୍ରିଷ୍ଣା 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 5 ହରାଇ 358 ରନ୍ କରିଥିଲା। ଋତୁରାଜ ଗାଇକ୍ୱାଡ 83 ବଲ୍ରେ 105 ରନ୍ କରିଥିବାବେଳେ ବିରାଟ କୋହଲି 93 ବଲ୍ରେ 102 ରନ୍ କରି ତାଙ୍କର 53ତମ ଏକଦିବସୀୟ ଶତକ ହାସଲ କରିଥିଲେ। ବିଜୟ ଫଳରେ 1-1 ସିରିଜ୍ ସମାନ ରହିଛି। ସିରିଜ୍ର ଶେଷ ମ୍ୟାଚ୍ ଆସନ୍ତା 6 ବିଶାଖାପଟ୍ଟନମ୍ଠାରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଭାରତ ଏବଂ ରୁଷ ଆନ୍ତଃ ସରକାରୀ କମିଶନ ସାମରିକ କୌଶଳ ସହଯୋଗ ମନ୍ତ୍ରୀସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ। ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ସହାୟକ ପରିଷଦର ଅଧ୍ୟକ୍ଷତା ପଦ ଗ୍ରହଣ କଲା ଭାରତ। ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆଲୋଚନା କରିବାକୁ ଆଜି ନୂଆଦିଲ୍ଲୀରେ ପହଞ୍ଚିବେ ୟୁରୋପୀୟ ସଂଘ ପ୍ରତିନିଧି ମଣ୍ଡଳୀ ଏବଂ 3 ବିଶିଷ୍ଟ ଏକଦିବସୀୟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ 4 ପରାସ୍ତ ହେଲା ଭାରତ। ସମ୍ବାଦ ଶେଷ ହେଲା।